ମୋର ମାନସ ନାୟକ, ୱାର୍ଡ଼ ନମ୍ବର 42, ହଳଦି ପଡ଼ିଆରେ ରହୁଛି। ପ୍ରୋବ୍ଲେମ୍ ଏଇଆ କି ହେଉଛି, ସୁବିଧା ଆମର ୟୁପିପି ସାଇଡ଼ା କଟିପାରୁନି। ଏମିତି ଖାଲି ଯାହା ମାସକୁ ମାସ ସାଲାରି ଯାହା ମିଳୁଛି, ଆଉ ଆଇ କାର୍ଡ଼ଟା ବି ହେଇପାରୁନି। ଡ୍ୟୁଟି ଉପରେ ପ୍ରୋବ୍ଲେମ୍ ହେଉଛି, ଖାଲି ଯାହା ୟୁନିଫର୍ମ ପିନ୍ଧିକି ସେମିତି ଯାହା କାମ କରିବା କଥା କରୁଛୁ। ଆଇ କାର୍ଡ଼ଟା ଟିକିଏ ସୁବିଧା କରନ୍ତୁ, ଆଉ ଆମର ଟିକିଏ ୟୁପିପି ସାଇଡ଼ ସିଚୁଏସନ୍ଟା ଟିକିଏ ସେଇଟାରେ ବୁଝନ୍ତୁ। ଆମର ସେଇଟା ପ୍ରୋବ୍ଲେମ୍ ହେଉଛି, ଯାହା ମାସକୁ ମାସ ଖାଲି ଦରମା ଗଣ୍ଡାକୁ ଆମେ ପାଉଛୁ।